ଯେଉଁ ବ୍ୟକ୍ତିଙ୍କୁ କଲ୍ କରିଛନ୍ତି ସେ ଏବେ ଅନ୍ୟ କଲ୍ରେ ବ୍ୟସ୍ତ ଅଛନ୍ତି। ଦୟାକରି ଅପେକ୍ଷା କରନ୍ତୁ କିମ୍ବା କିଛି ସମୟ ପରେ ଚେଷ୍ଟା କରନ୍ତୁ। ଆପଣ ଜିସ୍ ବ୍ୟକ୍ତିକୁ କଲ୍ କିଆ ହେ ଓ ଅଭି ଦୂସରେ କଲ୍ ପର ବ୍ୟସ୍ତ ହେ। କୃପା ପ୍ରତୀକ୍ଷା କରି ୟା କୁଛ ସମୟ ପଶ୍ଚାତ୍ ପ୍ରୟାସ କରି। ଦ ପର୍ସନ୍ ୟୁ ହାଭ୍ କଲ୍ଡ ଇଜ୍ ସ୍ପିକିଂ ଟୁ ସମ୍ୱନ୍ ଏଲ୍ସ। ୟୁ କ୍ୟାନ୍ ୱେଟ୍ ଅର୍ କଲ୍ ଅଗେନ୍ ଲେଟର। ଆପଣ ଯେଉଁ ବ୍ୟକ୍ତିଙ୍କୁ କଲ୍ କରୁଛନ୍ତି ସେ ତାର ଉତ୍ତର ଦେଉନାହାନ୍ତି। ଦୟାକରି କିଛି ସମୟ ପରେ ଚେଷ୍ଟା କରନ୍ତୁ। ଆପ ଜିସ୍ ବ୍ୟକ୍ତିକୁ କଲ୍ କର ରହି ହେ ବା ଉତ୍ତର ନହିଁ ଦେ ରହି ହେ କୃପା କୁଛ ସମୟ ପଶ୍ଚାତ୍ ପ୍ରୟାସ କରି। ଦ ପର୍ସନ୍ ୟୁ ଆର୍ କଲିଂ ଇଜ୍ ନଟ।